नमो भगवते वासुदेवायो ॐ नमो भगवते वासुदेवायो ॐ नमो भगवते वासुदेवायो श्रीमद्भागवतम् नाइन्थ कैंटो चैप्टर 20 टेक्स्ट 23 इतद्युपरते सोपि चक्रवर्ती महाजसाः महिमा गीयते तस्य हरेरंसो भुवो भुवि ओडियान बात कहुचे सुखदेव गोस्वामी कहिले जेतेबेले महाराज दुष्मंत ए पृथ्वीर विदाय नेले सेतेबेले तांकर ए पुत्र शकुंतलांक गर्भर जे जातिथिले से पृथ्वीर सम्राट हेले सप्त दीप गति पृथ्वी सम्राट हेले इज रेफर्ड टू एज ए पार्शियल रिप्रेजेंटेशन ऑफ द सुप्रीम पर्सन गॉडहेड इन दिस वर्ल्ड ए श्लोक रे तांको हरेर अंश भवो बोली कहाइछे ए पृथ्वी रे भगवान हरिकर एक अंश ये कथा कहे जज्जद विभूति मत्सत्व श्रीमदुर्जित वा तत्द एवावगछत मम तेजंश संभव ये जगत रे जदि कहीं खूब असाधारण भाव शक्तिशाली हमती ताल बुझाक हम से भगवान विभूतिर एक अंश लाभ कर Therefore, when the son of Maharaj Dushmanta became the emperor of the entire world, he was celebrated in this way. Say the point. Maharaj Dushmanta kara e putra sakuntala garbhajata putra prithivira samrat hele sakala sehi bhavare vikhyat heidhale. Ehela, e shloka upare diya jaithiba amar paramaradhyatam Gurudev, Sri Srimade Sri Bhaktivedanta Swami, Rupaji Maharajankar Bhashyam. कहार कथा हो राजा जे राजा हे सम्राट हे से गीतार कहे नारायणाच नाराधीप ये दशम अध्याय भगवत गीता सती श्लोक कथा कहे नारायणाच नाराधीप आई एम एमंग मेन दि मोनार्क जे नाराधीप हे राजा हे से भगवान को प्रतिनिधि बोली भगवान कहते गीता दशम अध्याय सत्य श्लोक कहीं राजा को एक कहा जाए नारायण नाराधीपम राजा चलती विष्णु बा चलती नारायण भी कहा जाए कारण से भगवान नारायण को प्रतिनिधि भगवान विष्णु को प्रतिनिधि ये गीता दशम अध्याय कहाई भगवान विष्णु कार्य हूँ पालन करवा काम प्रजा पालन करे पृथ्वी पालन करे भगवान विष्णुंकर काम होची पालन करिबा राजांकर काम होची प्रजा पालन करिबा ब्रह्मा सृष्टि करती ब्रह्मांकर कार्य होची सृष्टि करिबा सृष्टि कार्य विष्णुंकर कार्य होची परिपालन कार्य आउ शिवंकर कार्य होची ध्वंस ए ब्रह्मा विष्णु शिव को दिया जाइछे भाव जे पृथ्वीर सम्राट हेबे पृथ्वी पालन दायित्व नेबे से निश्चय भगवान विष्णुंकर अंश नहले पालन कार्य करिपारिबे नाइ इटा सेति पई कहै जे नारायण चन्द्राधिप एवं मेन आई एम दि मोनार्क ए साधारण विश्वास ए ग्रहण करा जाय हिसाब रे ए प्रचलित ए आम मान भीतर प्रचलित अछि बराबर जे राजा को चलंती विष्णु बोली कहा जाए चलंती नारायण बोली कहा जाए जे कि चल प्रचल होउछन्ति ତାଙ୍କୁ ସେହି ଭାବରେ ସମ୍ମାନ ଦିଆଯାଏ ଏଇଟା ଅଛି ଆଗେ ଦିଆଯାଉଥିଲା ଶୁଖରାଉଥିଲା ଆଜିକାଲି ରାଜତନ୍ତ୍ର ଶାସନ ନାହିଁ ଆଜିକାଲି ଗଣତନ୍ତ୍ର ଶାସନ ହୋଇଯାଇଛି ରାଜତନ୍ତ୍ର ଶାସନ ନାହିଁ ମୋନାର୍କି ନାହିଁ ଲୋପ ପାଇଯାଇଛି କାହିଁକି ଯେଉଁମାନେ ରାଜା ହେଲେ ସେମାନେ ଏ ଭଗବାନଙ୍କର ଯଦିଓ ତାଙ୍କୁ ମିଳିଛି ତାଙ୍କର ସୌଭାଗ୍ୟ ତାଙ୍କର ପୂର୍ବ ସ୍ୱୀକୃତି ସ୍ୱୀକୃତି ହେତୁ ତାଙ୍କୁ ସେ ଅଧିକାର ମିଳେ ରାଜା ହେବାର ଶାସନ କରିବାର ଅଧିକାର ମିଳେ ପୂର୍ବ ସ୍ୱୀକୃତି ଯାହା ତ ସେଇଟା ସ୍ୱୀକୃତି ହେତୁ ମିଳେ ସେଥିପାଇଁ ଯଶ ଗୌରବ ଧନ ସମ୍ପଦ ଐଶ୍ୱର୍ଯ୍ୟ ର ଅଧିକାରୀ ହୁଅନ୍ତି ସେମାନେ, ରାଜା ହୁଅନ୍ତି ମହାଯଶା। ସେଥିପାଇଁ କୁହାଯାଇଛି ଚକ୍ରବର୍ତ୍ତୀ ମହାଯଶା, ହଁ ଭେରି ଫେମସ୍। ଯଶ ଏକ ଐଶ୍ୱର୍ଯ୍ୟ, ଭଗବାନ ଭଗବାନ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ଷଟି ଐଶ୍ୱର୍ଯ୍ୟ ପରିପୂର୍ଣ୍ଣ ଭାବରେ ତାଙ୍କ ପାଖରେ ଅଛି, ତାଙ୍କୁ ଭଗବାନ ବୋଲି କୁହାଯାଏ। ବିଷ୍ଣୁ ପୁରାଣରେ କୁହାଯାଇଛି ଐଶ୍ୱର୍ଯ୍ୟ ସମଗ୍ରସ୍ୟ ବୀର୍ଯ୍ୟସ୍ୟ ଯଶସ ଶ୍ରିୟ ଜ୍ଞାନ ବୈରାଗ୍ୟ ଶୈବ ସଣାଂ ଭଗୈତିଙ୍ଗ ନାହା, ଏଇ କଥା କୁହାଯାଇଛି। ସମଗ୍ର ଐଶ୍ୱର୍ଯ୍ୟ, ସମଗ୍ର ବୀର୍ଯ୍ୟ, ସମଗ୍ର ଯଶ, ସମଗ୍ର ଶ୍ରୀ ଅର୍ଥାତ୍ ସୌନ୍ଦର୍ଯ୍ୟ, ସମଗ୍ର ଜ୍ଞାନ, ସମଗ୍ର ବୈରାଗ୍ୟ, ଏଇ ଛଅଟି ହେଉଛି ଐଶ୍ୱର୍ଯ୍ୟ ଷଡ଼ୈଶ୍ୱର୍ଯ୍ୟ, ଛଅଟି ଅଚିନ୍ତ୍ୟ ଗୁଣ ବିଶିଷ୍ଟ ତତ୍ତ୍ୱ ସ୍ୱରୂପ ଭଗବାନ, ଯାହାଙ୍କଠାରେ ଏ ଛଅଟି ଐଶ୍ୱର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ଯାହା କହନ୍ତି ଅନନ୍ତ ଭାବେ ଅନଲିମିଟେଡ଼ଲି ପୂର୍ଣ୍ଣ ଭାବରେ ଥାଏ, ସେ ହେଉଛନ୍ତି ଭଗବାନ। ଏଇଟା କଥା ହେଉଛି, ତେଣୁ ଏଠି କୁହାଯାଉଛି ଚକ୍ରବର୍ତ୍ତୀ ମହାଦଶା, ମହାଦଶା ମିନ୍ସ ଭେରି ଫେମସ୍, ଅତ୍ୟନ୍ତ ଯଶସ୍ୱୀ। ଯଶ ଯଶ ଗୋଟେ ଐଶ୍ୱର୍ଯ୍ୟ, ଷଡ଼ୈଶ୍ୱର୍ଯ୍ୟ ଭିତରେ ଗୋଟେ ଐଶ୍ୱର୍ଯ୍ୟ ହେଉଛି ଯଶ, ଫେମ୍, ଚକ୍ରବର୍ତ୍ତୀ ଏମ୍ପରର ଏପରି। ତେଣୁ ରାଜା ଯିଏ ହୁଅନ୍ତି ସେ ଭଗବାନଙ୍କର ପ୍ରତିନିଧି, ସେ କଥା ଦଶମ ଅଧ୍ୟାୟ ବହୁତ ଗୀତାରେ ଭଗବାନ କହିଛନ୍ତି, ନରାଣାମ ସନ୍ଦ୍ରାଧିପମ୍ ଏବଂ ମେ ନାୟାମ ଦିମୁନାର। ତେଣୁ ସେ ଯଦି ପ୍ରତିନିଧି ହେବେ ଭଗବାନଙ୍କର ଐଶ୍ୱର୍ଯ୍ୟର ଅଂଶ ତାଙ୍କଠାରେ ନିଶ୍ଚୟ ପ୍ରକାଶ ପାଇବ, ତା ନହେଲେ ପ୍ରତିନିଧି ହେବେ କେମିତି, ଏ କଥାଟା ଏଠି ସୂଚିତ ହେଉଛି। ଆଉ ଶକୁନ୍ତଳାଙ୍କର ଗର୍ଭଜାତ ପୁତ୍ର, ଦୁଷ୍ମନ୍ତଙ୍କର ପୁତ୍ର ଶକୁନ୍ତଳାଙ୍କର ଗର୍ଭଜାତ, ଆଉ ସେ ଭରତ, ତାଙ୍କ ନାମ ଭରତ ମହାରାଜ, ଆଉ ସମଗ୍ର ପୃଥିବୀର ଅଧିପତି ହେଲେ ସପ୍ତଦ୍ୱୀପବତୀ, ସପ୍ତଦ୍ୱୀପବତୀ ପୃଥିବୀ, ସେଭେନ୍ ଆଇଲ୍ୟାଣ୍ଡସ୍, ୱାର୍ଲଡ ଏମ୍ପରର ଅଫ୍ ଦି ୱାର୍ଲଡ, ପ୍ରୋପ୍ରାଇଟର ଅଫ୍ ଦି ସେଭେନ୍ ଆଇଲ୍ୟାଣ୍ଡସ୍, ସପ୍ତଦ୍ୱୀପବତୀ ପୃଥିବୀର ଅଧୀଶ୍ୱର ସମ୍ରାଟ ହେଲେ, ଶାସନ କଲେ, ଆଉ ମହାଯଶା ବଡ଼ ଯଶସ୍ୱୀ, କାରଣ ଭଗବାନଙ୍କର ଐଶ୍ୱର୍ଯ୍ୟର ଅଂଶ ତାଙ୍କଠାରେ ପ୍ରକାଶ ପାଇଛି, ସେଥିପାଇଁ ପ୍ରସିଦ୍ଧି ଲାଭ କଲେ। ଯାହାଠାରେ ଏ ଷଡ଼ୈଶ୍ୱର୍ଯ୍ୟ ଭିତରୁ କୌଣସି କୌଣସି ଐଶ୍ୱର୍ଯ୍ୟର କିଛି କିଛି ଅଂଶ ଦେଖିବାକୁ ମିଳେ, ଯାହା କହନ୍ତି ଅନ୍ଖମ ଅସାଧାରଣ ଭାବରେ ଦେଖିବାକୁ ମିଳେ, ତାହେଲେ ବୁଝିବାକୁ ହେବ ଯେ ସେ ଭଗବାନଙ୍କର ବିଭୂତିର ଅଂଶ, ଏଇଟା ବୁଝିବାକୁ ହେବ। ଏ କଥା ସତ କଥା, ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ ଭଗବାନ ହେଉଛନ୍ତି କୃଷ୍ଣ, କୃଷ୍ଣ ହେଉଛନ୍ତି ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ ଭଗବାନ, ତାଙ୍କର ଐଶ୍ୱର୍ଯ୍ୟ ଅନନ୍ତ ଭାବରେ ଛୋଟ ଐଶ୍ୱର୍ଯ୍ୟ ରହିଛି, ଆଉ ଯାହାଠାରେ କିଛି କିଛି ଅପୂର୍ବ ଅସାଧାରଣ ଭାବରେ ଦେଖିବାକୁ ମିଳେ, ବୁଝିବାକୁ ସେ ଭଗବାନଙ୍କର ସେ ବିଭୂତିର କିଛି ଅଂଶ ଲାଭ କରିଛନ୍ତି, ଏଇଟା ବୁଝିବାକୁ ପଡ଼ିବ। ଦିଆଯାଇଛି କୃଷ୍ଣ ମାଧୁର୍ଯ୍ୟ ସମ ପରମ ମାଧୁର୍ଯ୍ୟ, ମାଧୁରୀ ଶ୍ରୀ ମିନ୍ସ ମାଧୁର୍ଯ୍ୟ, ଶ୍ରୀ ମିନ୍ସ ସୌନ୍ଦର୍ଯ୍ୟ, ଶ୍ରୀ ମିନ୍ସ ସୌନ୍ଦର୍ଯ୍ୟ ବିୟୁଟି, ଶୃଙ୍ଗାର ରସରାଜ ମଦନମୋହନ, ଶ୍ରୀକୃଷ୍ଣଙ୍କର ସ୍ୱରୂପ ମଧୁରିମା ଅତି ଅଦ୍ଭୁତ ଅନନ୍ତ ପୂର୍ଣ୍ଣ, ଅଦ୍ଭୁତ ଅନନ୍ତ ପୂର୍ଣ୍ଣ ମୋର ମଧୁରିମା, ତ୍ରିଜଗତ ଏହାର କେହ ନାହିଁ ପାଏ ସୀମା, ଏ ପ୍ରେମ ଦ୍ୱାରା ନିତ୍ୟ ରାଧିକାଏ କଲି ଆମାର ମାଧୁର୍ଯ୍ୟାମୃତ ଆଶ୍ୱାଦେଶ କଲି। ଏ ଚୈତନ୍ୟଚରିତାମୃତରେ କବିରାଜ ଗୋସ୍ୱାମୀ କୃଷ୍ଣଙ୍କର ଭାଷାକୁ ଉଦ୍ଧାର କରିକିରି କହୁଛନ୍ତି, ଅନନ୍ତ ଅଦ୍ଭୁତ ପୂର୍ଣ୍ଣ ଅନଲିମିଟେଡ଼, ଅନନ୍ତ ବୋଇଲେ ଅନଲିମିଟେଡ଼, ଅଦ୍ଭୁତ ୱଣ୍ଡରଫୁଲ, ଅନଲିମିଟେଡ଼ ୱଣ୍ଡରଫୁଲ ଆଣ୍ଡ କମ୍ପ୍ଲିଟେଡ଼ ଫୁଲ୍ ଦିସ୍ ଐଶ୍ୱର୍ଯ୍ୟ ଦିସ୍ ଅପୁଲେନ୍ସ ଏସ୍ପେସିଆଲି ଶ୍ରୀ, ଶ୍ରୀ ମିନ୍ସ ବିୟୁଟି, ଶ୍ରୀ ମିନ୍ସ ବିୟୁଟି ମଧୁରିମା, ନୋ ବଡ଼ି ତ୍ରିଜଗତ ଏହାର କେହ ନାହିଁ ପାଏ ସୀମା, ନୋ ବଡ଼ି କ୍ୟାନ୍ ଥିଙ୍କ୍ ଅଫ୍ ଇଟ୍, ନୋ ବଡ଼ି କ୍ୟାନ୍ ଥିଙ୍କ୍ ଅଫ୍ ଦି ଲିମିଟ୍ ଅଫ୍ ଇଟ୍ ବିକଜ୍ ଇଟ୍ ଇଜ୍ ଅନଲିମିଟେଡ଼, ଏହାର କେହି ଇନ୍ ଥ୍ରୀ ୱାର୍ଲ୍ଡସ୍ ନୋ ବଡ଼ି। ଏହି ପ୍ରେମ ଦ୍ୱାରା ନିତ୍ୟ ରାଧିକାଏ କଲି ଆମାର ମାଧୁର୍ଯ୍ୟ ଆସରେ ସକଲି, ଯେଉଁଟା ଅନନ୍ତ তার অন্ত কিয়ে পাইব, তাকে কিয়ে সম্পূর্ণ রূপে কিয়ে আস্বাদন করিপারিব, অনন্তরে অনন্তত্ব অছি। কিন্তু একমাত্র রাধিকা, এই প্রেম দ্বারে নিত্য রাধিকা একলি আমার মাধুর্যম আসছ, একমাত্র রাধিকা, তাঙ্ক ছড়া কেহি কৃষ্ণ মাধুর্যর পূর্ণ আস্বাদন করিপারন্তি নাহি, কারণ তাঙ্কর মাধুর্য অনন্ত অদ্ভুত অনন্ত পূর্ণ, অদ্ভুত অনন্ত পূর্ণ, ওয়ান্ডারফুল আনলিমিটেড কমপ্লিটলি ফুল, নোবডি ক্যান রিলিজ দ্যাট মাধুর্য, দ্যাট সুইটনেস অফ কৃষ্ণ, বট রাধিকা, রাধিকা মাধুর্যক নিলয় শ্রীকৃষ্ণকর স্বগত ভাবনা এ চৈতন্য চরিতামৃত, অপূর্ব মাধুরী কৃষ্ণের অপূর্ব তার বড়, অপূর্ব মাধুরী কৃষ্ণের অপূর্ব তার বড়, যাহার শ্রবণী হন হইতল মল, যাহার শ্রবণী মন হইতল মল, কৃষ্ণর মাধুর্যে কৃষ্ণী উপজয় লোভ, কৃষ্ণর মাধুর্যে কৃষ্ণী উপজয় লোভ, সম্যক আস্বাদিতে নারী মনে রহে ক্ষোভ, সম্যক আস্বাদিতে নারী মনে রহে ক্ষোভ, ইউ ফাইন্ড আউট পূর্ব মনোহারী ধর্ম যাহা থিলে এই ত্রিজগতরে পুরুষ নারী ভাবর জঙ্গম সমস্তে আকৃষ্ট হুঁতি, তাদৃশ দুষ্টচর অশ্রুতপূর্ব মাধুরী মার নিলয় একমাত্র শৃঙ্গার রসরাজ শ্যাম সুন্দর শ্রীরাধারমণ, তাহাঙ্ক রূপ মাধুর্য, বেণু মাধুর্য, রতি মাধুর্য, লীলা মাধুর্য, এই চতুর্বিধ মাধুর্য অন্য কৌণসি ভগবত স্বরূপরে নাহিঁ, তাঙ্কর যাহা কহন্তি শ্বাস, কৃষ্ণঙ্কর শ্বাস প্লেনারি পোর্সন, অবতার অনেক অছন্তি অসংখ্যা অযোগ্য অবতার কাহারিতার এইটা মিলে না, সর্বাংশী অবতারীঙ্কর অন্যান্য অবতারঙ্ক ঠারে পরিদৃষ্ট হুয়ে না, মাধুর্য চতুষ্টয়ের পরিচয় দিয়া যাইছি ভক্তি রসামৃত সিন্ধুরে রূপ গোস্বামী, সর্বাদ্ভূত চমৎকার লীলা কল্লোল বারিধি অতুল্য মধুর প্রেম মণ্ডিত প্রিয় মণ্ডল, ত্রিজগন মানস আকর্ষী মুরলী কলকূজিত অসমানর্ধরূপ শ্রী বিস্মাপীত চরাচর, লীলা প্রেম্ণা প্রিয়াধিক্যম মাধুর্যম বেণুরূপ এব ইত্যসাধারণম প্রোক্তম গোবিন্দস্য চতুষ্টয়ম, পূর্ণানন্দ রসস্বরূপ অদ্বৈজ্ঞান তত্ত্ব পূর্ণ ব্রহ্ম রসরাজ শ্রীকৃষ্ণ একমাত্র অসমর্ধ পরতত্ত্ব বস্তু, তাহাঙ্কর সকল প্রকার মাধুর্য মধ্য অসমর্ধ, ব্রজেন্দ্র নন্দন শ্রীকৃষ্ণ অসমর্ধ অনুপম মাধুর্যর একমাত্র মূর্ত বিগ্রহ, পূর্ণ ব্রহ্মঙ্কর মাধুর্য মধ্য পূর্ণ, পূর্ণ ব্রহ্ম শ্রীকৃষ্ণ পূর্ণ মধুরিমার আকর, যাহা সকল প্রকার আশা আকাঙ্ক্ষা পূর্ণ করে তাহা পূর্ণ, যাহা প্রাপ্ত হলে অবাব্যত রহে না তাহা হচ্ছে পূর্ণ, পূর্ণ তাই পূর্ণ পদবাচ্য, পূর্ণর প্রাপ্তিরে কৌশি বিষয় অপূর্ণ রহে না, পূর্ণ বস্তুরে পূর্ণ ভাব অছি সেই পরমানন্দ স্বরূপ, সুতরাং আপ্তকাম আত্মারাম তাঙ্কঠারে অভাবর স্থান নাই, সে পরিপূর্ণ রস বিগ্রহ ব্রহ্মগোপাল উজ্জ্বল নীলমণি স্বরূপ, তদ্ব্যতীত অন্য সমস্তঙ্কর অভাব অছি, তদ্ব্যতীত অন্য কেহি সংসিদ্ধ পরতত্ত্ব বস্তু নুহন্তি, অন্য সমস্তে হি তাঙ্কর স্বাংশ বিভিন্নাংশ ক କଳା ଓ ଶକ୍ତି, ଅନ୍ୟ କେହି ସ୍ୱୟଂ ସିଦ୍ଧ ସ୍ୱତଃସିଦ୍ଧ ନୁହନ୍ତି। ପୂର୍ଣ୍ଣ ବ୍ରହ୍ମ ଶ୍ରୀକୃଷ୍ଣ ସର୍ବାଂଶୀ ସର୍ବାବତାରୀ ସର୍ବଶକ୍ତିମାନ ସ୍ୱୟଂ ଭଗବାନ। ଜୀବମାତ୍ରଙ୍କର ଭାବବୋଧ ଅଛି, କେବଳ ବିଭିନ୍ନାଂଶ ଗତ ଜୀବ ଜଗତରେ କାହିଁକି ଅଂଶ କଳା ଅବତାରଙ୍କର ମଧ୍ୟ ଅଭାବ ଅଛି, କାହିଁକି ନା କେହି ପରିପୂର୍ଣ୍ଣ ବସ୍ତୁ ନୁହନ୍ତି, ସେମାନେ କେହି ପୂର୍ଣ୍ଣ ବ୍ରହ୍ମ ନୁହନ୍ତି। କୃଷ୍ଣଙ୍କର ମାଧୁର୍ଯ୍ୟ ଅସମର୍ଦ୍ଧ ଅନୁପମ ପୂର୍ଣ୍ଣ ମାଧୁର୍ଯ୍ୟ, କାରଣ ସେ ପୂର୍ଣ୍ଣ ବ୍ରହ୍ମ। ସର୍ବାଂଶୀ ସର୍ବବା ସର୍ବାବତାରୀ ସର୍ବଶକ୍ତିମାନ, ଅନ୍ୟ ସମସ୍ତଙ୍କର ମାଧୁର୍ଯ୍ୟ ତାଙ୍କର ପୂର୍ଣ୍ଣ ମାଧୁର୍ଯ୍ୟର ଅଂଶ ଓ କଳା ସ୍ୱରୂପ। ସେହି ପୂର୍ଣ୍ଣ ମାଧୁର୍ଯ୍ୟର ପ୍ରଭାବ ବା ଚମତ୍କାରିତା ତ୍ରିଜଗତକୁ ବିମୋହିତ କରେ। ତେଣୁ ତ୍ରିଜଗତରେ ସମସ୍ତଙ୍କର ଅଭାବବୋଧ ଅଛି, ସେହି ଅଭାବବୋଧ ବିଭିନ୍ନ କ୍ଷୁଦା ରୂପରେ ଇନ୍ଦ୍ରିୟରେ ଆତ୍ମପ୍ରକାଶ କରେ, ତାହାର ସ୍ୱରୂପ ଅଭିବ୍ୟକ୍ତ ହୁଏ ରୂପ ରସ ଗନ୍ଧ ଶବ୍ଦ ସ୍ପର୍ଶର କ୍ଷୁଧା ତ୍ରିଜଗତରେ ସମସ୍ତଙ୍କର ଅଛି, ତାହାର ପରିତୃପ୍ତି ଏକମାତ୍ର ପୂର୍ଣ୍ଣ ବସ୍ତୁର ଆସ୍ୱାଦନରେ, ଅନ୍ୟତଃ ତାହାର ପରିତୃପ୍ତି ନାହିଁ, ତାହାର ଅଭାବ ରହିଯାଏ, ଏହା ବାସ୍ତବ ସତ୍ୟ। ଏହି ସତ୍ୟର ପଳାପ ନାହିଁ, ପୂର୍ଣ୍ଣର ଆସ୍ୱାଦନରେ ପୂର୍ଣ୍ଣ ମଧ୍ୟ ଚମତ୍କୃତ, ସେ ମଧ୍ୟ ତାହାର ଅନ୍ତ ପାଆନ୍ତି ନାହିଁ। ପୂର୍ଣ୍ଣର ଅନନ୍ତତ୍ଵ ନାଦି ତାହା ସ୍ୱତଃସିଦ୍ଧ ଅନାଦି କାଳରୁ ଅନନ୍ତ କାଳ ଧରି ସେହି ସ୍ୱତଃସିଦ୍ଧ ପୂର୍ଣ୍ଣ ତା ବିଦ୍ୟମାନ। ଚକ୍ଷୁରେ ଅଛି ରୂପର କ୍ଷୁଧା, ଅନିତ୍ୟ ଲକ୍ଷ ଲକ୍ଷ ବସ୍ତୁର ରୂପ ମାଧୁର୍ଯ୍ୟ ଦର୍ଶନରେ ସେହି କ୍ଷୁଧାର ପରିତୃପ୍ତି ହୁଏ ନା, କାରଣ ତାହା ପରିଣାମୀ ନିତ୍ୟ ଶାଶ୍ୱତ ନୁହେଁ। ଅନ୍ୟ ନିତ୍ୟ ବସ୍ତୁର ରୂପ ମାଧୁର୍ଯ୍ୟ ଆସ୍ୱାଦନରେ ମଧ୍ୟ ସେହି କ୍ଷୁଧା ପରିତୃପ୍ତ ହୁଏ ନା, କାରଣ ତାହା ମଧ୍ୟ ପୂର୍ଣ୍ଣ ନୁହେଁ, ତାହାର ଆସ୍ୱାଦନରେ ପୂର୍ଣ୍ଣ ପରିତୃପ୍ତି ଆସେ ନା। ସେହି ନିତ୍ୟ ଶାଶ୍ୱତ ବସ୍ତୁ ମଧ୍ୟ ପୂର୍ଣ୍ଣ ରୂପ ମାଧୁର୍ଯ୍ୟ ଦର୍ଶନ ଲାଗି ଲାଳାୟିତ। ପୂର୍ଣ୍ଣ ବ୍ରହ୍ମ ଶ୍ରୀକୃଷ୍ଣଙ୍କର ଅସମର୍ଦ୍ଧ ଅନୁପମ ପୂର୍ଣ୍ଣ ରୂପ ମାଧୁର୍ଯ୍ୟ ଦର୍ଶନରେ ସେହି ରୂପକ୍ଷୁଧା ଚିରଦିନ ପାଇଁ ମେଣ୍ଟିଯାଏ। ଚକ୍ଷୁ ଅପଲକ ହୋଇ ରହେ, କୋଟି ଚକ୍ଷୁ ପାଇବାର ଆଶା ଜନ୍ମେ, ଚକ୍ଷୁ ତହିଁରେ ଲାଖି ରହେ ତହିଁରେ ମଜିଯାଏ, ତାହା ଅନାଦି ଅନନ୍ତ ବସ୍ତୁ ତହିଁରେ ପୂର୍ଣ୍ଣ ତୃପ୍ତି ମିଳେ। ତାହାର ଚମତ୍କାରିତାର ପ୍ରଭାବ ଆଶ୍ଚର୍ଯ୍ୟ, ସେହି ରୂପ ମାଧୁର୍ଯ୍ୟର ବଳ ଅବିଚିନ୍ତ୍ୟ। ଚୈତନ୍ୟ ଚରିତାମୃତରେ କୁହାଯାଇଛି, କୃଷ୍ଣ ମାଧୁର୍ଯ୍ୟର ଏକ ସ୍ୱାଭାବିକ ବଳ, କୃଷ୍ଣ ମାଧୁର୍ଯ୍ୟର ଏକ କୃଷ୍ଣ ଆଦି ନରନାରୀ କର ଏ ବିହୋଳ, କୃଷ୍ଣ ଆଦି ନରନାରୀ କର ଏ ବିହୋଳ, ଶ୍ରବଣୀ ଦର୍ଶନୀ ଆକ ସଇ ସର୍ବ ମନ ସବ ଆପନା ସ୍ୱାଦିତେ କୃଷ୍ଣ କରେ ନ ଯତ୍ନ, ଆପନା ସ୍ୱାଦିତେ କୃଷ୍ଣ କରେ ନ ଯତ୍ନ। ଏ କଥା ପ୍ରୈତନ ଚତାମ ଆଦି ଲୀଳା, ପ୍ରୈତନ ଚତାମ ଆଦି ଲୀଳାରେ ଚତୁର୍ଥ ଅଧ୍ୟାୟ, ଆଦି ଲୀଳା ଫୋର୍ଥ ଚାପ୍ଟର, ୟୁ ଫାଇଣ୍ଡ ଆଉଟ୍ ବସ୍ ଏସ୍ ଆଦି ଲୀଳା ଫୋର୍ଥ ଚାପ୍ଟର। ଶ୍ରୀକୃଷ୍ଣ ରୂପ ମାଧୁର୍ଯ୍ୟ ଅବିଚିନ୍ତ ବଳ ପ୍ରଭାବର ଚମତ୍କାର ତା ସ୍ତ୍ରୀ ଜଗତ ନରନାରୀ କାହିଁକି ସ୍ୱୟଂ କୃଷ୍ଣଙ୍କୁ ମଧ୍ୟ ଆକର୍ଷଣ କରି ବିମୋହିତ କରିଥାଏ। ସ୍ୱୟଂ ଶ୍ରୀକୃଷ୍ଣ ନିଜ ରୂପ ମାଧୁର୍ଯ୍ୟ ଆସ୍ୱାଦ ନିମିତ୍ତ ଯତ୍ନ କରନ୍ତି, କେବଳ ଏତିକି ନୁହେଁ ଭକ୍ତ ସମାଜ ଯେଉଁ ସ୍ଥଳରେ ତାହା କୀର୍ତ୍ତନ କରନ୍ତି ତାହା ଶ୍ରବଣ କରିବା ନିମିତ୍ତ ଆକୃଷ୍ଟ ହୋଇ ସେହି ସ୍ଥଳକୁ ଭଗବାନ ଯାଆନ୍ତି। ଭକ୍ତ ସମାଜ ମଧ୍ୟ ଶ୍ରୀକୃଷ୍ଣ ରୂପ ମାଧୁର୍ଯ୍ୟ ଚମତ୍କାର ତା ଦର୍ଶନ କରି କହନ୍ତି, ଅତୃପ୍ତ ହୋଇ ବିଧିର ନିନ୍ଦନ ଅବିଦଗ୍ଧ ବିଧି ଭାଲୋ ନା ଜାନି ସୃଜନ ଅବିଦଗ୍ଧ ବିଧି ଭାଲୋ କୋଟି ନେତ୍ର ନାହିଁ ଦିଲ ସବେ ଦିଲ ଦୁଇ କୋଟି ନେତ୍ର ନାହିଁ ଦିଲ ନିମିଷ କୃଷ୍ଣ କି ଦେଖିବି ମୁଁ ତାହାତି ନିମିଷ କୃଷ୍ଣ କି ଦେଖିବି ମୁଁ ସୁତରାମ ଶ୍ରୀକୃଷ୍ଣ ରୂପ ଦର୍ଶନ ହୀନ ଚକ୍ଷୁ ନିରର୍ଥକ କୃଷ୍ଣ ଶବ୍ଦ ମାଧୁର୍ଯ୍ୟ ଶ୍ରବଣହୀନ କର୍ଣ୍ଣ ମଧ୍ୟ ବୃଥା ଶ୍ରୀକୃଷ୍ଣଙ୍କର ମଧୁର ବାଣୀ ସୁମଧୁର ବଂଶୀ ଧ୍ୱନିର ଶ୍ରବଣ ସୌଭାଗ୍ୟ ନ ମିଳିଲେ କର୍ଣ୍ଣର ସାର୍ଥକତା ନାହିଁ ତାହାର କ୍ଷୁଧା ମେଣ୍ଟେନା କୃଷ୍ଣ ମାଧୁର୍ଯ୍ୟ ଆସ୍ୱାଦନରେ ସ୍ତ୍ରୀ ଜଗତର କ୍ଷୁଧାର ପରିତୃପ୍ତି ସେଇ ସେଇ ଯେଉଁ ଯଶ ଶ୍ରୀ ଷଡ଼େଇ ସୂର୍ଯ୍ୟ ଛଅଟି ଐଶ୍ୱର୍ଯ୍ୟ ପରିପୂର୍ଣ୍ଣ ଭାବରେ ଅନନ୍ତ ପରିପୂର୍ଣ୍ଣ ଭାବରେ ଅଚିନ୍ତ୍ୟ ଗୁଣ ବିଶିଷ୍ଟ ଏ କୃଷ୍ଣଙ୍କ ଠାରେ ଅଛି ଷଡ଼ୈଶ୍ୱର୍ଯ୍ୟ ସମଗ୍ର ଐଶ୍ୱର୍ଯ୍ୟ ସମଗ୍ର ବୀର୍ଯ୍ୟ ସମଗ୍ର ଯଶ ସମଗ୍ର ସ୍ତ୍ରୀ ଅର୍ଥାତ୍ ସୌନ୍ଦର୍ଯ୍ୟ ସମଗ୍ର ଜ୍ଞାନ ସମଗ୍ର ବୈରାଗ୍ୟ ଏ ଛୋଟ ଐଶ୍ୱର୍ଯ୍ୟ ପରିପୂର୍ଣ୍ଣ ଭାବରେ ଅନନ୍ତ ଅନଲିମିଟେଡ଼ଲି ପରିପୂର୍ଣ୍ଣ ଭାବରେ ଏକମାତ୍ର କୃଷ୍ଣ ଯାହାଙ୍କଠାରେ ଥାଏ ସେ ହେଉଛନ୍ତି ଭଗବାନ ସେ ହେଉଛନ୍ତି ଭଗବାନ ଏ କଥା ସେଇଠି ଏ ପୃଥିବୀରେ ଯାହା ଦଶମ ଅଧ୍ୟାୟ ଭଗବତ ଗୀତାରେ କୁହାଯାଇଛି ରୂପାଜୀ ମହାରାଜ ତାଙ୍କର ଭାଷ୍ୟରେ ଉଦ୍ଧାର କରିଛନ୍ତି ଯଜ୍ଜତ ବିଭୂତି ମତ ସତ୍ତ୍ୱ ଶ୍ରୀମଦ ଉର୍ଜିତ ଏ ବବା ତତ୍ତଦେବ ଗତ୍ସତ୍ୱ ମମ ତେଜଂଶ ସମ୍ଭବମ୍ ଏ ପୃଥିବୀରେ ଯାହା କିଛି ଅସାଧାରଣ ଅତି ଶକ୍ତିଶାଳୀ ଅତି ତେଜ ବିଶିଷ୍ଟ କିଛି ଦେଖିବାକୁ ଏଇ ଛୋଟି ଭିତରୁ କିଛି କିଛି କେଉଁ କାର୍ଯ୍ୟ ଦେଖିବାକୁ ମିଳେ ତାହେଲେ ବୁଝିବାକୁ ପଡ଼ିବ ସେ ସେ ଭଗବାନଙ୍କର ବିଭୂତିର ଅଂଶ ଭଗବାନଙ୍କର ବିଭୂତିର ଅଂଶ ଭଗବାନଙ୍କର ବିଭୂତିର ଅଂଶ ବୋଲି ବୁଝିବାକୁ ପଡ଼ିବ ସେ କଥା ସେଥିପାଇଁ ରାଜା ବା ଶାସକ ଏମ୍ପରର ସମ୍ରାଟ ଏଙ୍କୁ ନାରାୟଣ ନରାଧିବ ଭଗବାନଙ୍କର ପ୍ରତିନିଧି ବୋଲି କୁହାଯାଏ କାରଣ ସେମାନେ କିଛି କିଛି ଏଇ ବିଭୂତିର ଅଂଶ ତାଙ୍କର ଯଶ ଥାଏ ଐଶ୍ୱର୍ଯ୍ୟ ଥାଏ ବଳବୀର୍ଯ୍ୟ ଥାଏ ଏସବୁ ଥାଏ ତାଙ୍କଠାରେ କିଛି କିଛି ଥାଏ ସାମଗ୍ରିକ ଭାବରେ ସାମଗ୍ରିକ ଭାବରେ ନଥାଏ ସାମଗ୍ରିକ ପରିପୂର୍ଣ୍ଣ ଭାବରେ ଅନନ୍ତ ଭାବରେ ଏକମାତ୍ର କୃଷ୍ଣଙ୍କଠାରେ ଥାଏ ଏପରିକି ଏ ସାଧାରଣତଃ ବିଭିନ୍ନାଂଶ ଜୀବଙ୍କ କଥା କ'ଣ କହିବା ଶ୍ୱାସ ଭଗବାନଙ୍କର ଯେଉଁ ଶ୍ୱାସ ବିଷ୍ଣୁ ତତ୍ତ୍ୱ ତାଙ୍କଠାରେ ମଧ୍ୟ ପରିପୂର୍ଣ୍ଣ ଭାବରେ ନାହିଁ ତାଙ୍କଠାରେ ମଧ୍ୟ ତାହା ପରିପୂର୍ଣ୍ଣ ଭାବରେ ନାହିଁ କିଛି କିଛି ଅଂଶ ଅଛି ଏଇଟା କାରଣ କେହି ପୂର୍ଣ୍ଣ ବସ୍ତୁ ନୁହନ୍ତି ପୂର୍ଣ୍ଣ ବ୍ରହ୍ମ ହେଉଛନ୍ତି କୃଷ୍ଣ ପୂର୍ଣ୍ଣ ବ୍ରହ୍ମ କାହିଁକି ନା ତାଙ୍କୁ ପାଇଲେ ଅପୂର୍ଣ୍ଣତା କିଛି ରହେ ନା ଯାହାଙ୍କୁ ପାଇଲେ ଅପୂର୍ଣ୍ଣତା ରହିଲେ ସେଇ ପୂର୍ଣ୍ଣ ବ୍ରହ୍ମ କୃଷ୍ଣ ପ୍ରତିରେ କେ ଅପୂର୍ଣ୍ଣତା ରହିବ ନା ସେଇ ପୂର୍ଣ୍ଣ ବ୍ରହ୍ମ ସେଇଟା ଏଇ କଥାଟା କୁହାଯାଉଛି ପ୍ରଥମ ସ୍କନ୍ଦ ଭାଗବତରେ ମଧ୍ୟ ଆମେ ଦେଖୁ ପରୀକ୍ଷିତ ମହାରାଜ ଏପରି ଯଶସ୍ୱୀ ଥିଲେ ଏ ଭରତ ମହାରାଜ ମହାଯଶା ବୋଲି କୁହାଯାଉଛି ସେ ପରୀକ୍ଷିତ ମହାରାଜ ବଡ଼ ଯଶସ୍ୱୀ ଥିଲେ ସମଗ୍ର ପୃଥିବୀ ଏମ୍ପରର ଫୁଲ୍ ୱାର୍ଲ୍ଡ ସମଗ୍ର ପୃଥିବୀର ସମ୍ରାଟ ଥିଲେ ଶାସନ କରୁଥିଲେ ଭଗବାନଙ୍କର ଭକ୍ତ ଥିଲେ ତେଣୁ ପ୍ରକୃତରେ ଭଗବାନଙ୍କର ସେ ପ୍ରତିନିଧି ଥିଲେ ସେଥିପାଇଁ ତାଙ୍କୁ ଯଶ ସମଗ୍ର ଯଶ ସେ ଯଶସ୍ୱୀ ଥିଲେ ଐଶ୍ୱର୍ଯ୍ୟ ଥିଲା ସମଗ୍ର ପୃଥିବୀର ଯାହା କୁହନ୍ତି ପ୍ରୋପ୍ରାଇଟର ଅଫ୍ ଦି ସେଭେନ୍ ଆଇଲ୍ୟାଣ୍ଡସ୍ ଏଠି କୁହାହେଉଛି ପ୍ରୋପ୍ରାଇଟର ଅଫ୍ ଦି ସେଭେନ୍ ଆଇଲ୍ୟାଣ୍ଡସ୍ ସପ୍ତଦ୍ୱୀପବତୀ ପୃଥିବୀର ସମ୍ରାଟ ପୃଥିବୀରେ ଯାହା ଐଶ୍ୱର୍ଯ୍ୟ ଯାହା କିଛି ରହିଛି ସେ ସବୁର ପ୍ରୋପ୍ରାଇଟର ଥିଲେ ସେ, ସେଥିପାଇଁ ସେ ହେଉଛନ୍ତି ରିପ୍ରେଜେଣ୍ଟେଟିଭ୍ ପ୍ରତିନିଧି। ତାହେଲେ ଶାସନ କରିପାରିବେ ନା, ପ୍ରଜା ପାଳନ କରିପାରିବେ ନା, ପ୍ରଜା ପାଳନ କରିପାରିବେ ନା। ପାଳନ କ୍ରିୟାଟା ଯେତେବେଳେ ଭଗବାନ ବିଷ୍ଣୁଙ୍କର କାମ, ତାଙ୍କ ପ୍ରତିନିଧି ହେଲେ ପ୍ରଜା ପାଳନ କରିପାରିବେ ନା। ଏଇ ଭଗବାନଙ୍କର ଏ ଯେଉଁ ଯାହା କିଛି ଅଛି ଏଠି ସବୁ ଦେଖୁଛ, ଏସବୁ ଭଗବାନଙ୍କର, ଏ ଭଗବାନଙ୍କର ଉପଭୋଗର ସାମଗ୍ରୀ, ଭଗବାନଙ୍କର ଉପଭୋଗର ସାମଗ୍ରୀ ସବୁ। କିନ୍ତୁ ଭଗବାନଙ୍କ ପ୍ରତିନିଧି ନହେଲେ ସେମାନେ ଭାବିବେ ଆମର ଉପଭୋଗର ସାମଗ୍ରୀ, ସେ ନିଜ ଉପଭୋଗରେ ଲଗେଇବେ, ତେଣୁ ନିଜ ଉପଭୋଗ ଲଗେଇବେ ସେମାନେ ପ୍ରତିନିଧିତ୍ୱରୁ ବିଚ୍ୟୁତ ହେଇଯାଆନ୍ତି। ସେହା ଏଇ କଳିଯୁଗରେ ହେଇଛି, ଆମମାନେ ପ୍ରତିନିଧିତ୍ୱରୁ ବିଚ୍ୟୁତ ହେଇଛନ୍ତି। ଆଉ ମନାର୍କି ରାଜତନ୍ତ୍ର ନାହିଁ, ଗଣତନ୍ତ୍ର ହେଇଯାଇଛି, ଏଇଟା କଥାଟା କହିଲି, ଗଣତନ୍ତ୍ର ହେଇଯାଇଛି, ରାଜତନ୍ତ୍ର ନାହିଁ, ରାଜତନ୍ତ୍ର ଲୋପ ପାଇଗଲା। କାହିଁକି ନା ଭଗବାନଙ୍କ ପ୍ରତିନିଧି ରୂପେ କାର୍ଯ୍ୟ କଲେ ନା, ଯେତେବେଳେ ଭଗବାନଙ୍କର ଯେ ଉପଭୋଗର ସାମଗ୍ରୀ ନିଜ ଉପଭୋଗରେ ଲଗେଇଲେ ବିଚ୍ୟୁତ ହେଇଗଲେ, ଏ ହେଉଛି କାରଣ। କିନ୍ତୁ ପରୀକ୍ଷିତ ମହାରାଜମାନେ ପ୍ରକୃତର ପ୍ରତିନିଧି ଭଗବାନ ଭକ୍ତ ସେମାନେ ଜାଣିଥାନ୍ତି, ସେମାନେ ତାହା କରନ୍ତି ନା। ପରୀକ୍ଷିତ ମହାରାଜ, ଯୁଧିଷ୍ଠିର ମହାରାଜ, ପ୍ରହ୍ଲାଦ ମହାରାଜ, ଧ୍ରୁବ ମହାରାଜ, ଅମ୍ବରୀଶ ମହାରାଜ, ବହୁ ମହାରାଜଙ୍କର କଥା ବର୍ଣ୍ଣନା ଅଛି ଭାଗବତରେ। ପ୍ରିୟବ୍ରତ ମହାରାଜ, ଏ ବହୁ ମହାରାଜଙ୍କର କଥା ବର୍ଣ୍ଣନା ଅଛି। ଏମାନେ ସବୁ ଭଗବାନଙ୍କ ପ୍ରତିନିଧି ରୂପେ କାର୍ଯ୍ୟ କରିଛନ୍ତି, ଏମାନେ ସେଇ ଯଶ ଶ୍ରୀ ଐଶ୍ୱର୍ଯ୍ୟର କିଛି କିଛି ଅଂଶ ତାଙ୍କ ପ୍ରକାଶ ପାଇଛି ପ୍ରତିନିଧି ପାଇଁ। ପରୀକ୍ଷିତ ମହାରାଜ କଥା ପ୍ରଥମ ସ୍କନ୍ଦ ଭାରତରେ ବର୍ଣ୍ଣନା ଅଛି, ସେ ଧର୍ମନୀତିରେ କଡ଼ାକଡ଼ି ପାଳନ କରୁଥିଲେ, କେହି ପାପ କରିବେ ନା ତାଙ୍କ ରାଜ୍ୟରେ, ଯଦି କେହି ପାପ କରିବେ ତା ନର୍କ ଯିବେ, ସେଥିପାଇଁ ରାଜା ଦାୟୀ ହେବେ, ରାଜାଙ୍କର କର୍ତ୍ତବ୍ୟ ହେଉଛି ଏପରି ଭାବରେ ପାଳନ କରିବେ, ଏପରି ଶିକ୍ଷା ଦେବେ, ମଧ୍ୟ ସେ ଶିକ୍ଷକ, ସେ ଶିକ୍ଷା ଦେବେ, କେହି ପାପ କାର୍ଯ୍ୟ କରିବେ ନା, ସମସ୍ତେ ଭଗବଦ୍ଧାମକୁ ଫେରିବେ, ଫେରି ସମସ୍ତେ ଯଜ୍ଞ କର୍ମରେ ପ୍ରବୃତ୍ତ ହେବେ, ଯଜ୍ଞ ପୁରୁଷଙ୍କର ଆରାଧନା କରିବେ, ତାହେଲେ ଭଗବଦ୍ଧାମକୁ ଫେରିଯିବେ, କର୍ମବନ୍ଧନ ହେବ ନା। ଏ ଶିକ୍ଷା ରାଜାଙ୍କୁ ଦେବା ପାଇଁ ପଡ଼ିବ, ତାହା ନହେଲେ ପ୍ରଜାମାନେ କେମିତି ତାହା ଲାଭ କରିବେ, ଯଦି ନ କରନ୍ତି ତା ରାଜା ସେଥିପାଇଁ ଦାୟୀ ହେବେ, ତାହା ସେ କହିଛନ୍ତି। ପରୀକ୍ଷିତ ମହାରାଜ ବୋଲୁଥିଲେ କଳିର ପ୍ରବେଶ କାଳ ହେଇଯାଇଛି, କଳି ପ୍ରବେଶ କରୁଛି, ଗୋମିଥୁନକୁ ଦଣ୍ଡ ଦେଉଛି, ତତ୍ର ଗୋମିଥୁନ ରାଜା ହନ୍ୟ ମାନଙ୍ଗନାଥବତ୍ ଦଣ୍ଡ ହସ୍ତଂଚ ବୃଷଳଂ ଦଦୃଶେ ନୃପଲାଞ୍ଛନ। ଏଇ କଥା କହିଲେ, ଗୋମିଥୁନ ଗୋଟେ ଗାଭି ଆଉ ବୃଷ, ଏହାକୁ ଦଣ୍ଡ ଦେଉଛି, ବୃଷଳ ନୀଚ ଜାତି ଶୂଦ୍ରଟାଏ, ଏଇଟା ଶୂଦ୍ରଟା କିନ୍ତୁ ନୃପଲାଞ୍ଛନ, ରାଜା ପରି ବେଶ ପିନ୍ଧିଛି ସେ ଏଇ କଳିଯୁଗରେ। କଳିଯୁଗରେ ଯେଉଁଟା ଶାସନ କରିବାକୁ ଭୋଟ ପାଇ ଶାସନ କରିବାକୁ ଯାଉଛନ୍ତି, ରାଜ ଶାସନର ଗାଦିରେ ବସୁଛନ୍ତି, ସେମାନେ କଳୌସର ବେ ଶୂଦ୍ର ସମ୍ଭବା, ଏଗୁଡ଼ା ଶୂଦ୍ର ଗୁଡ଼ାକ, ତାଙ୍କେ ସେମାନେ ଭଗବାନ ପ୍ରତି ନୁହନ୍ତି ବା ଏମାନେ ବିଷୟରେ କିଛି ଜ୍ଞାନ ନାହିଁ ତାଙ୍କର, କିନ୍ତୁ ରାଜା ବେଶ ପିନ୍ଧୁଛନ୍ତି ନୃପଲାଞ୍ଛନ, ସେଇଟାଇ କିନ୍ତୁ ସେଇଟା ନୀଚ ଶୂଦ୍ର। ବୃଷମୃଣାଣ ଧବଳ ମେହନ୍ତଂ ଇବ ବିଭ୍ୟତମ ବେପମାନଙ୍କ ଦେଇକି ନ ସିଦ୍ଧତମ ଶୂଦ୍ରତା ଆଡ଼ିତ। ବୃଷଟା ମୃଣାଳ ଧବଳ ବୃଷ, ଆଉ କିନ୍ତୁ ସେ ମୂତ୍ର ତ୍ୟାଗ କରୁଛି, ବିଭ୍ୟତମ ଭୟରେ ଥରୁଛି, ପଦେକେନ ଗୋଟେ ପାଦରେ ଛିଡ଼ା ହେଇଛି, ସିଦ୍ଧତମ ଭୀତତ୍ରସ୍ତ ହେଉଛି। ଏ ଧର୍ମର ଏଇ ଅବସ୍ଥା, ଏ ଧର୍ମ ବୃଷ ଧର୍ମର ପ୍ରତିନିଧିତ୍ୱ କରୁଛି, ଧର୍ମର ଏଇ ଅବସ୍ଥା କଳିଯୁଗରେ। ଗାଁଚ ଧର୍ମ ଦୁଃଖାଂ ଦୀନାମ ଭୃଷମ ଶୂଦ୍ର ପଦାହତମ ବିବସ୍ତାଂ ଶାଶ୍ରୁବଦନାଂ କ୍ଷାମାଂ ଜବସଂ ଇଚ୍ଛତି। ଏକ ଗାଭି, ସେ ଗାଭିଠାରୁ ଧର୍ମ ମିଳେ, ତେଣୁ ଧର୍ମ ଦୁଃଖା ବୋଲି କୁହାଯାଇଛି, ଉପକାରୀ ସେ ଭୃଷ, ସେ ଦୁଃଖିତା, ବିବସ୍ତା ତାର ବସ୍ତା ତା ପାଖରେ ନାହିଁ, କ୍ଷାମା ଖୁବ ଦୁର୍ବଳ, ବିଡ଼ାଏ ଘାସ ଖାଇବାକୁ ପାଉନାହିଁ, କାରଣ ଗୋଚର ସବୁ ତାଡ଼ିକିରି ଜମି କରୁଛନ୍ତି, ଗୋଚର ନାହିଁ, ଗୋରୁ ଚରିବାକୁ ଜାଗା ନାହିଁ। ଏ କଳିଯୁଗରେ ପରୀକ୍ଷିତ ମହାରାଜ ଦେଖିଲେ ସେଙ୍କୁ ଦଣ୍ଡ ଦେଉଛି, ସେଠୁ କ୍ରୋଧ ପ୍ରକାଶ କଲେ, କସ୍ତଂ ମତ୍ସରଣେ ଲୋକେ ବଳା ଧ୍ୱଂସ ବଳାନ୍ ବଳି ନରଦେବ ଶିବେ ଶ୍ରେଣ ନଟବତ କର୍ମଣା ଦ୍ୟୁଜ। ତୁ କିଏ କିରେ କସ୍ତଂ ମତ୍ସରଣେ, ମୋର ଶରଣରେ ଏମାନେ ଅଛନ୍ତି, ମୋର ପ୍ରଜା ଏମାନେ, ଯିଏ ଜାତ ହେଇଛି ମୋ ରାଜ୍ୟରେ ସେ ପ୍ରଜା, ସେ ପ୍ରଜା ଯିଏ ଜାତ ହେଇଛି ସେ ପ୍ରଜା, ଜନ୍ମ ନେଇଛି ସେ ପ୍ରଜା, କେବଳ ମଣିଷମାନେ ଯେ ପ୍ରଜା ଆଉ ଅନ୍ୟମାନେ ନୁହନ୍ତି, ନା ନା ପ୍ରଜା ପ୍ରଜା ହେଇଛି ପ୍ରଜା, ଯିଏ ଜାତ ହେଇ ଜନ୍ମ ହେଇଛି ସେ ପ୍ରଜା, ଏମାନେ ମୋ ଶରଣରେ ଅଛନ୍ତି। ତୁ ନରଦେବ ରାଜା ପରି ବେଶ ପିନ୍ଧିଛୁ, କିନ୍ତୁ ତୋ କର୍ମ କହୁଛି ତୁ ଗୋଟେ ଶୂଦ୍ର, କାରଣ ଇଏ କ୍ଷତ୍ରିୟର କାମ ନୁହେଁ, କ୍ଷତ୍ରିୟର କାମ ହେଉଛି ସୁରକ୍ଷା ଦେବା, ତୁ ଏମାନଙ୍କୁ ଦଣ୍ଡ ଦେଉଛୁ, ଏ କଥା କହିକରି ଖଡ଼ଗ ଉତ୍ତୋଳନ କଲେ। କହିଲେ ଦେଖ ମୋର କର୍ତ୍ତବ୍ୟ ଏଇଟା, ଦିସ୍ ଇଜ୍ ମାଇ ଡ୍ୟୁଟି, ମୁଁ ଯଦି ତାହା ନ କରିବି ତାହେଲେ ମୁଁ ଯେଉଁ ପଦବୀ ପାଇଛି ଆଉ ଯେଉଁ ଏ ଯଶ ଶ୍ରୀ ଐଶ୍ୱର୍ଯ୍ୟର ଅଧିକାରୀ ହେଇଛି ସେଗୁଡ଼ିକ ଲୋପ ପାଇଯିବ, ମୁଁ ଅଧପତିତ ହେଇଯିବି। ପରିକିତ ମହାରାଜ କଳିକୁ ଦଣ୍ଡ ଦେବାକୁ ଯାଉଛନ୍ତି, ଆଉ ଭାଗବତ ଜଣାଯାଉଛି, ସେ କହିଛନ୍ତି ଯଶ ରାଷ୍ଟ୍ରେ ପ୍ରଜା ସର୍ବାସ ତସ୍ୟନ୍ତି ସାଧ୍ୱୀ ଅସାଧୁବୀ ତସ୍ୟ ମତ୍ସ୍ୟ ନଶ୍ୟନ୍ତି କୀର୍ତ୍ତିର ଆୟୁ ଭୋଗ ଗତି, ଭୋଗ ମାନେ ଐଶ୍ୱର୍ଯ୍ୟ। ଏ ସରାଜ୍ଞା ପର ଧର୍ମ ହି ଆର୍ତ୍ତାନ ଆର୍ତ୍ତି ନିଗ୍ରହ ଅଦୟନୁ ବଧିଷ୍ୟାମି ଭୂତ ଦୃଭଙ୍ଗ ସତ୍ତମ। ଗାଭୀରୂପୀ ପୃଥିବୀ ମାତାକୁ କହୁଛନ୍ତି ରାଜା ପରୀକ୍ଷିତ, ରାଜାର ଯଶ କୀର୍ତ୍ତି ମହାଯଶା, ଏଇଠି ଭରତ ମହାରାଜାଙ୍କ ବିଷୟରେ ଶକୁନ୍ତଳାଙ୍କର ପୁତ୍ର ଦୁଷ୍ମନ୍ତ ପୁତ୍ର ବିଷୟ କହୁଛି ମହାଯଶା, ଭେରି ଫେମସ୍, ଅତ୍ୟନ୍ତ ଯଶସ୍ୱୀ, ଯଶ ଗୋଟିଏ ଐଶ୍ୱର୍ଯ୍ୟ। ରାଜା ସେହିପରି ଯଶ କୀର୍ତ୍ତି ସୁନାମ ଆୟୁଷ ଉଚ୍ଚକୂଳ ଜନ୍ମ ଏସବୁ ନଷ୍ଟ ହେଇଯାଏ ଯେତେବେଳେ ତା ରାଜ୍ୟରେ ପାଷଣ୍ଡ ଦସ୍ୟୁମାନଙ୍କର ଉତ୍ପାତରେ ସାଧାରଣ ଜୀବଗଣ ଦୁଃଖ ପାଆନ୍ତି। ତେଣୁ ରାଜାଙ୍କର ଏହା ହେଉଛି ପ୍ରଥମ କର୍ତ୍ତବ୍ୟ, ଯେଉଁମାନେ ଅତ୍ୟାଚାରୀମାନଙ୍କ ଦ୍ୱାରା ଅତ୍ୟାଚାରିତ ହୋଇ ଦୁଃଖ ଭୋଗ କରୁଛନ୍ତି ସେମାନଙ୍କ ଦୁଃଖ ଦୂର କରିବା। ତେଣୁ ମୁଁ ଏ ଦୁରାଚାରୀ କଳିକୁ ବଧ କରିବି, କାରଣ ଏ ଦୁରାତ୍ମା ଅନ୍ୟ ଯେଉଁମାନେ ଦୁଃଖ ଦେଉଛି, ଏ ରାଜାଙ୍କର କର୍ତ୍ତବ୍ୟ, ରାଜା ଏସବୁ ଜାଣିବା ଦରକାର। ତା ନହେଲେ ଶାସନ କରିବେ କେମିତି, ପ୍ରଜା ପାଳନ କରିବେ କେମିତି, ଏସବୁ ଭାଗବତରେ କୁହାଯାଇଛି ଏବଂ ଏଥିରେ କୁହାଯାଉଛି ରାଜା ଏସବୁର ଅଧିକାରୀ ହୋଇଛନ୍ତି, ଏ ଐଶ୍ୱର୍ଯ୍ୟରୁ କିଛି କିଛିର ଅଧିକାରୀ ହୋଇଛନ୍ତି। ସେଥିପାଇଁ ତାହା ତାଙ୍କର କର୍ତ୍ତବ୍ୟ, ଏଇଟା କର୍ତ୍ତବ୍ୟ ନ କରିବେ ସେ ଅଧିକାରରୁ ବଞ୍ଚିତ ହୋଇଯିବେ, ସେ ପଦବୀରୁ ତାଙ୍କର ଅଧୋପତନ ହୋଇଯିବ, ଏଇଟା ସେ କଥା କୁହାହେଉଛି ଏଠି କରିବେ ଏ ପରୀକ୍ଷିତ ମହାରାଜ କଥା କହୁଛନ୍ତି। ତେଣୁ ଯିଏ ରାଜା ହେବେ ସେ ଭଗବାନଙ୍କ ପ୍ରତିନିଧି, ଭଗବାନଙ୍କର ଯେ ବିଭୂତି ଅଛି ସେ ବିଭୂତିର କିଛି କିଛି ଅଂଶ ତାଙ୍କଠାରେ ପ୍ରକାଶ ପାଇବ, ସେଇଟା ବୁଝିବାକୁ ପଡ଼ିବ ଯେ ସେ ଭଗବାନଙ୍କର ପ୍ରତିନିଧି, ଭଗବତ ଅଂଶ। ଏଇଥିପାଇଁ ଏଇ କଥାଟା ଏଠି କୁହାଯାଇଛି ଭରତ ମହାରାଜଙ୍କ ସମ୍ବନ୍ଧରେ ଏ ଶ୍ଳୋକରେ, ପିତୃ ପିତୃପରତି ସୋପି ଚକ୍ରବର୍ତ୍ତୀ ମହାଦଶା ମହିମା ଗିୟତେ ତସ୍ୟ ହରିରଂଶୁ ଭୂ ଭୂ। ସୁଖଦେବ ଗୋସ୍ୱାମୀ ସେଟ୍ ୱେନ୍ ମହାରାଜ ଦୁଷ୍ମନ୍ତ ଫାଷ୍ଟ ଆୱେ ଫ୍ରମ୍ ଦିସ୍ ଆର୍ଥ ହିଜ୍ ସନ୍ ବିକେମ୍ ଏମ୍ପରର୍ ଅଫ୍ ଦି ୱାର୍ଲଡ୍ ଦି ପ୍ରୋପ୍ରାଇଟର୍ ଅଫ୍ ଦି ସେଭେନ୍ ଆଇଲ୍ୟାଣ୍ଡସ୍ ହି ଇଜ୍ ରେଫର୍ ଟୁ ଆଜ୍ ଏ ପର୍ସନାଲ ରିପ୍ରେଜେଣ୍ଟେସନ୍ ଅଫ୍ ଦି ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍ ଇନ୍ ଦିସ୍ ୱାର୍ଲଡ୍। ପ୍ରେମ ଧନ ବିନା ବ୍ୟର୍ଥ ଦରିଦ୍ର, ଦରିଦ୍ର ବ୍ୟର୍ଥ ଦରିଦ୍ର ଜୀବନ, ଦାସ କରି ବେତନ ମୋର ଦେହ ପ୍ରେମ, ନୋ ଲର୍ଡ ଆଇ ଆମ୍ ମାଇ ଲାଇଫ୍ ଇଜ୍ ୟୁଜ୍ଲେସ୍, ଆଇ ଆମ୍ ରିଏଲି ପୁଅର୍ ବିକଜ୍ ଆମ୍ ଡିଭାଇଡ୍ ଅଫ୍ ରିଏଲ୍ ୱେଲ୍ଥ ଦ୍ୟାଟ୍ ଇଜ୍ ପ୍ରେମ ଧନ। ମେ ବି ଭେରି ମେଟେରିଆଲି ରିଚ୍, ରିଏଲ୍ ୱେଲ୍ଥ ପ୍ରେମ ଧନ, ଆଇ ବିରେକ୍ଟ ଅଫ୍ ରିଏଲ୍ ୱେଲ୍ଥ ପ୍ରେମ ଧନ, ଦ୍ୟାଟ୍ ଫର୍ ଆଇ ଆମ୍ ପୁଅର୍, ଆଇ ଆମ୍ ଭେରି ପୁଅର୍ ବଟ୍ ଭେରି ରିଚ୍ ପର୍ସନ୍ ଗଟ୍ ଅନ୍ ଦି ରିଏଲ୍ ୱେଲ୍ଥ ପ୍ରେମ ଧନ, ପ୍ଲିଜ୍ ମେକ୍ ମି ୟୋର୍ ଦାସ୍ and give me that dhana, prem dhana, I don't want any material dhana, material wealth from me, he begs for like that, really I am poor, you understand, and he is really, who has gotten Krishna, he is really rich, Krishna is Purna Brahma, is completely full, unlimitedly and completely full, he is getting whom, no incompleteness is there. He never feels an incomplete, though apparently they lead such life. Papa, papa, papa. Kolabesa Sridhara, example. Kolabesa Sridhara. Such poor man. Nothing in his house. Not a single grain. No mice there. No mice, no single grain. Nothing. And a very humble cottage, thatched cottage, even he cannot. He couldn't thrash the roof every year, so poor, so many holes there in the roof, during rainy season torrential rain pour in, during the summer season coursing heat up the sun inside room, nothing, only a cracked or broken iron pot was there, only asset, only broken iron pot. And Mahaprabhu drank water like that because he's such a dear devotee. You see. And Mahaprabhu offered opulence, Mahaprakasa, Leda, manifested an offering. Whatever one asked, he offered. He asked Kolabisa, Sridhar, you are a poor man. Now ask for opulence, I'll give you all opulence. He said, no, I don't want it. I don't want it. What I'll do with this? I don't want it. I don't want it. They know. This material opulence, material wealth, is temporary, subject to destruction, and someone will possess, he will get unlimited misery and suffering. So many people will become very, very enemy. They will be always trying to kill this person, stab this person, take away his money. So, but if you are in possession of real dhana, prem dhana, no thief will take you, no kayat will take you, nobody will come to you. Nobody. What will that do? Oh, he's a poor man, has nothing. Do you understand? He has got on Krishna. Everything is there, is completely full of six types of influences. Sarva maha guna gana vaisnava sarire Krishna bhakte Krishna guna sagali sanchare. Yes, one day, dear devotee of Krishna, all the qualities that Krishna has, he possesses. Krishna bhakte Krishna guna sagali sanchare. Sagali sanchare. Yes. Sagali sanchare. Yes, he possesses all the qualities there in Krishna. This is dear devotee. And apparently they led very poor proper life. Sudama Vipra, Vidura, you see, very poor men. Kolabasa Siddhar, very poor men, but they have gotten Krishna. Kolabasa Siddhar says, I don't want all these things. They know this material opulence. They are temporary, subject to destruction, and they will put you in dangerous situation if you get it. Your life will be miserable, yes. So possess the real dhana, that is prema dhana. Therefore they have kicked all these things. They have gotten prema dhana, they are leading akinchana, niskinchana life, poor life, proper. But they have gotten Krishna. Prema, they have gotten Krishna. They never feel any incompleteness. They can stay anywhere. They can stand underneath a tree. They can stay in a palatial building. Yes. Modest palace. Yeah. They never feel any deficit at all. They have gotten Krishna. It is completely full. Getting home, there is no incompleteness. Therefore, Goswami is where. Staying in jungles of Vrindavan under a tree, and such wonderful stone coming and rolling it again and again. Yes. You understand? Prabhupada came here in 71. Nothing was, you know, nothing here. Out of the way place, only that mud hut. Now it is a very beautiful mud hut. No mud hut is cemented now, but that is no cement. Is mud hot, thatched roof. During rainy season, torrential rain comes in all pours. Yes, one day I was, during night time, torrential rain, so much pouring, overpouring. There was so much water inside the room. Nothing. I had steel trunk. I sat down. I sat on that trunk, umbrella on, whole night and chanting Hare Krishna, all night, running, so much water. Yes. And Prabhupada came and stayed in that house, that room. He didn't go to state guest house, what I had arranged. No, I'll stay here. I'll stay here. So, you are staying in such opulent quarters, yes. Yeah, but he stayed here 17 days. You see, 17 days here. Nothing was here. only bring me electric light, nothing. I don't want. How it is? This is such an example. Such old man, he is such old man, that last year in this planet, 77. You see? A set of example, yes. He has gotten Krishna. He has gotten everything. You will never forget that. Yes, Krishna has made arrangement, this thing, but it's all right for him. Yeah. But told something, no. But Krishna has given me, Krishna has given me this land, and you have built this mud hut, Gaurgobind, all right, this all right for me, I will stay here. He told me, and he stayed 17 days. You see? Huh? He will complain, no, I cannot stay. Yes, uncomfortable. You see, one has gotten Krishna, he never complains. Yes, this Krishna's arrangement, Krishna's will. Krishna has made this arrangement, this is Babylon, all right, it's all right. Because if Krishna is pleased, that's all right. Putting me in such distressful condition, Krishna gets pleasure. Maridya dukkhotar hoy jodi sukho, sei dukkhamar subhavarjya. Putting me in such distressful condition, if he gets pleasure, that distressful distress is my supreme happiness. Yes. Then never, spare for, never beg for any happiness for them. They have dedicated their life to give all pleasure, all happiness to Krishna. Complete dependent on will of Krishna. This is Krishna's will. Yes, this is Krishna's will. Let Krishna be happy. How the gopis get the dust from their feet. Whereas the Rukmini Satyavanar wives, they refused. Let us go to hell forever and suffer there. Our Krishna, let our Krishna be happy. Giving dust. They were afraid. Rukmini Satyavamadi, wives, dear wives of Krishna, they are 16,000 wives in Dwaraka. Huh? And Narada came to them, begged for that. What do you say? You give dust. Huh? Our worshipable husband. Huh? We'll go to hell and suffer there. Huh? Such aparadh will commit. No, we can't do it. And then when he went to Brajabhumi, as per the gopis, they made competition. You take from me. How many sacks have you brought? Let us go to hell and suffer. Forever let Krishna be happy. This is their life. Only Krishna's happiness they want. They never want happiness for themselves, their own happiness, pleasure. Yes. Putting me in such distressful condition, Krishna becomes happy, pleased that distress and happiness is my supreme happiness. They accept like that. Yes, they have gotten prema and they are bound of Krishna, rope love in their heart. Why they feel incomplete? It is only apparent, but there is no suffering for them. No, one has gotten Krishna, what is suffering for him? Yeah, suffering is only apparent. Only apparent. No suffering. They are in very transcendental blissful state. Yes. That is real dhana. Real wealth. Real wealth. Prema dhana. Isn't it? And who is the... Such kings were also there. Parikshit Maharaj gave up everything. All his opulence in one hour, only 7 days time is there. Gave up everything. No attachment at all. Maharaj Vantideva, 9th canto. Description is there. Maharaj Vantideva. Who fasted 47 days and 48th day. Completely dependent on Krishna's will. Where by providential element, what is available, he accepts. But he's ruling the whole world and emperor, Maharaj Vantideva. He fasted 47 days, 48 days, by providential arrangement, very nice palatable dishes appear before him. Yes. He's going to eat, then guest came, guest one after another. ବ୍ରାହ୍ମଣ ଗେଷ୍ଟ ଶୂଦ୍ର ଗେଷ୍ଟ ଚଣ୍ଡାଳ ଗେଷ୍ଟ ଦିସ୍ ଗେଷ୍ଟ ଦିସ୍ ଗେଷ୍ଟ ଗେଭ୍ ଏଭ୍ରିଥିଙ୍ଗ ଓନ୍ଲି ଆଟ୍ ଲାଷ୍ଟ ୱାନ୍ ଗ୍ଲାସ୍ ଅଫ୍ ୱାଟର୍ ଇଜ୍ ଦେର୍ ଗୋଇଂ ଡ୍ରିଙ୍କ୍ ଆନଦର୍ ଗେଷ୍ଟ କେମ୍ ଆଇ ଆମ୍ ଭେରି ହଙ୍ଗ ଥର୍ଷ୍ଟି ଅଲ୍ ଆଇ ଟେକ୍ ଦିସ୍ ନଥିଙ୍ଗ୍ ଦେ ଆଉ କ୍ୟାନ୍ କୃଷ୍ଣ ଇଜ୍ ଟେଷ୍ଟି କୃଷ୍ଣ ଇଜ୍ ଟେଷ୍ଟି ୟେସ୍ ଏନ୍ ଆଟ୍ ଲାଷ୍ଟ କୃଷ୍ଣ ପ୍ରିୟାସ ଆଜ୍ ଟେଷ୍ଟି ଭେରି ମଚ୍ ପ୍ଲିଜ୍ ୟେସ୍ ହାଉ ଟଲରେଣ୍ଟ ୟୁ ଆର୍ ଟଲରେଟେଡ୍ ଅଲ୍ ଦିସ୍ ଥିଙ୍ଗ୍ସ ୟେସ୍ ତରରି ବସଇଷ୍ଣୁ ନା ବିଆ ସ୍ଥଳ ମହାପ୍ରଭୁଞ୍ଚ ବି ସ୍ଥଳ ଆଣ୍ଡ ଆ ସ୍ତ୍ରୀ ଅଦରୱାଇଜ୍ ୟୁ କ୍ୟାନଟ୍ ଡୁ ହରି ଭଜନ ମାନି ନା ମାନ ଲିନ କୀର୍ତ୍ତନୀୟ ସଦା ତୃଣାଦ ବିଶୁନି ଚେନ ତରୋରି ବସଇଷ୍ଣୁ ନା ମାନି ନା ମାନ ଲିନ କୀର୍ତ୍ତନୀୟ ସଦା ହରି ଥିଙ୍କ ୟୁ ସଲ୍ ମଚ୍ ସମ୍ ବ୍ଲଡ୍ ଦେନ୍ ବ୍ଲେଡ୍ ଅଫ୍ ଗ୍ରାସ୍ ଲାଇଙ୍ଗ ଇନ୍ ଦ ଷ୍ଟ୍ରିଟ୍ ବି ଏ ସ୍ଥଳ ଆଣ୍ଡ ଆ ସ୍ତ୍ରୀ Give respect to one and all, don't demand respect for him. Respect is commanded, not demanded. Yes. Then you do Hari Bhajan, otherwise you can't do Hari Bhajan. No. So he is so tolerant. In order to show his tolerance, Krishna appeared in various forms as guest to take away everything. We are already fasted for 47 days in provincial arrangement. So nice plate is available now. He is going to eat, then he can eat this thing. How tolerant he is. Yes. If you do bhajan really, then power of tolerance will develop. Vaishnava is so tolerant. Bhakti, they say, Haridas Thakur was beaten by passionless. It should be a lasses. They dragged him 22 bhajas. His flesh came out, bone came out. How tolerant he is. Still blissfully chanting, Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama. So, his tolerance. You understand? This is Mahaprabhu teaching. The one who has gotten Krishna was chanting pure name, has gotten Naam Prema Dhana. He is so tolerant, he tolerates everything, and he never feels any deficit, though apparently he suffers. But really he is not suffering, there is no suffering. He is very blissful inside, very blissful. Because God is in the real life. Thank you very much. Prabhupada ji Maharaj ki jai, Bhagavata katha amrita ki jai, Bhagavata katha amrita rasa pipasu bhakta vrinda ki jai, Gaur Premanandi ki jai.